ହାଏ ଭିୟର୍ସ, ହେଲ୍ଥ ପାର୍କର ଆଉ ଏକ ନୂଆ ଏପିସୋଡ଼କୁ ଆପଣମାନଙ୍କୁ ସ୍ୱାଗତ। ହଁ ଭିୟର୍ସ, ଆମେ ଜାଣିଛନ୍ତି ଯେ ବାଇଡଙ୍କ ଲାଗିଲେ ଦେହରେ କୁଣ୍ଡେଇ ହୁଏ, ବହୁତ ଯନ୍ତ୍ରଣା ହୁଏ, କିନ୍ତୁ ବାଇଡଙ୍କର କେତେକ ଉପକାରିତା ବି ଅଛି ଆମ ଶରୀର ପ୍ରତି। ଚାଲନ୍ତୁ ଶ୍ରୋତା ବନ୍ଧୁ ତା ବିଷୟରେ କିଛି ଶୁଣିବା। ବାଇଡଙ୍କ ମଞ୍ଜିକୁ କୁଟି ଭଲ ରୂପେ ଚୂର୍ଣ୍ଣ କରି ସେହି ଚୂର୍ଣ୍ଣକୁ ଅଳ୍ପ ନେଇ ମହୁରେ ଖାଲି 7 ଦିନ ପର୍ଯ୍ୟନ୍ତ ସେବନ କରିଲେ ସ୍ତ୍ରୀମାନଙ୍କର ପ୍ରଦର ରୋଗ ଆପେ ଆପେ ଭଲ ହୋଇଯାଇଥାଏ। ଏହାର ମଞ୍ଜିକୁ ଉଷ୍ଣ ଜଳ ସହିତ ଚିକ୍କଣ କରି ବାଟି ସେଥିରେ କିଞ୍ଚିତ ମହୁ ମିଶାଇ କିଛି ଦିନ ପର୍ଯ୍ୟନ୍ତ ପ୍ରତ୍ୟହ 2 ବେଳା ସେବନ କଲେ କଣ୍ଡୁ, ଦଦ୍ରୁ, ଗରମି, ବ୍ରଣ, ରକ୍ତ ବିକୃତି ଓ ସମସ୍ତ ପ୍ରକାର ଚର୍ମ ରୋଗ ଆରୋଗ୍ୟ ଲାଭ ହୋଇଥାଏ। ଏହି ବାଇଡଙ୍କ ଗଛର ମୂଳକୁ ଆଣି ଜଳରେ ସିଝାଇ ସେହି ସିଝା ଜଳ ସହିତ ଅଳ୍ପ ମହୁ ମିଶାଇ 1/2 ଘଣ୍ଟା ପରେ କ୍ରମେ 3 ଥର ପାନ କଲେ ସମସ୍ତ ପ୍ରକାର ଝାଡ଼ା ଏପରିକି ହଇଜା ଝାଡ଼ା ଓ ବାନ୍ତି ଶୀଘ୍ର ନିବାରିତ ହୋଇଥାଏ। ଆଜ୍ଞା ହଁ, ଏହାର ମଞ୍ଜିକୁ ଜଳରେ ଘୋରି ବିରୁଡ଼ି, ମହୁମାଛି, ବିଛା, କଙ୍କଡ଼ା ବିଛା ମାରିଥିବା ଜାଗାରେ ଲେପନ କଲେ ଯନ୍ତ୍ରଣା କିଛି ଉପଶମ ହୋଇଥାଏ। ବାଇଡଙ୍କ ମଞ୍ଜିର ଚୂର୍ଣ୍ଣକୁ ଜଳରେ ଗୋଳି ସେଥିରେ କିଞ୍ଚିତ ମିଶ୍ରଗୁଣ୍ଡ ମିଶାଇ ପାନ କଲେ ହଇଜା ରୋଗୀର ମୂତ୍ରରୁଦ୍ଧ ନିବାରିତ ହୋଇଥାଏ। ଆଜ୍ଞା, ଏହାର ମଞ୍ଜିକୁ ଗାଈ ଦୁଧରେ ସିଝାଇ ସେହି ଦୁଗ୍ଧ ପାନ କରିଲେ ମନୁଷ୍ୟର ଧ୍ୱଜଭଙ୍ଗ, ଇନ୍ଦ୍ରିୟ ଶୈଥଲ୍ୟ ଓ ଉତ୍ତେଜନାହୀନ, ରକ୍ତିହୀନତା ଓ ଶୁକ୍ରତାରଲ୍ୟ ପ୍ରଭୃତି ରୋଗ ଦୂର ହୋଇ ପ୍ରବଳ କାମଶକ୍ତି ଜନ୍ମେ, ଦେହ ମଧ୍ୟ ଭଲ ରହେ। ସୁସ୍ଥ ବ୍ୟକ୍ତି ପାନ କଲେ ବିଶେଷ ଭାବରେ ଫଳ ଲାଭ ହୋଇଥାଏ। ବାଇଡଙ୍କ ମଞ୍ଜି ଚୂର୍ଣ୍ଣ ସହିତ କିଞ୍ଚିତ ମିଶ୍ରଗୁଣ୍ଡ ମିଶାଇ ସିଝିଥିବା ଗାଈ ଦୁଧରେ ଗୋଳି ପ୍ରତ୍ୟହ ଭୋଜନ କରିସାରିବା ପରେ ସେବନ କଲେ କାମଶକ୍ତି ପ୍ରବଳ ଭାବରେ ଜନ୍ମେ, ବୃଦ୍ଧ ବି ତରୁଣ ହୋଇଯାଏ। ହଁ ଶ୍ରୋତା ବନ୍ଧୁ, ଅଶ୍ୱଗନ୍ଧା ଚୂର୍ଣ୍ଣ ସଙ୍ଗରେ ବାଇଡଙ୍କ ଚୂର୍ଣ୍ଣ ଓ ମିଶ୍ରଗୁଣ୍ଡ ମିଶାଇ ସିଦ୍ଧ ଗବ୍ୟ ଦୁଗ୍ଧରେ ଗୋଳି ସେବନ କରିଲେ ଉତ୍କୃଷ୍ଟ ବାଜିକରଣ ହୁଏ। ଏଥିରେ ପୁରୁଷର ଅଶ୍ୱତୁଲ୍ୟ ଶକ୍ତି ଜାତ ହୋଇଥାଏ।
ତେବେ ଆମ ଚ୍ୟାନେଲର ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଏବଂ ପାଖରେ ଥିବା ବେଲ୍ ବଟନ୍ଟିକୁ ଦବାନ୍ତୁ, ଯାହା ସହିତ ଆପଣମାନେ ଆପଣମାନଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାର ବିଭିନ୍ନ ପ୍ରକାର ଟିପ୍ସ ପ୍ରତ୍ୟେକ ଦିନ ପାଇପାରିବେ। ହେଲ୍ଥ ପାର୍କ।